ಶಿವದ ಜಗತ್ತೆ ಅಗ್ನಿ ಶೋಭಾ ଏତିକି ପାଇବାକୁ ଯୋଗ୍ୟ ଜନ୍ମ ସୁବୃଦ୍ଧି ନେଇ ଆମର ପାପ କର୍ମ ଯୋଗୁଁ ନିରୟେଷୁ ନିଜ ଜ୍ୱନିରେ ନ ଆମ୍ଭମାନଙ୍କର ତାଜ ହେଉ ଚେତର ମନ ଅଳିବ ଭ୍ରମର ଭଳି ଯଦି ଯଦି ମୁଁ ହୋଇପାରେ ତେ ଆପଣଙ୍କର ପଦୟୋଗ ଆପଣଙ୍କର ପାଦପଦରେ ରମିତ ନିଯୁକ୍ତ ବାଚର ବଚନ କଥା ଚ ଏବଂ ନ ଆମମାନଙ୍କର ତୁଳସୀ ପତ୍ର ଭଳି ଯଦି ତେ ଆପଣଙ୍କର ଅଙ୍ଗୁଳି ଶୋଭା ପାଦପଦ୍ମର ଶୋଭା ପୂର୍ଜିତ ସେଟା ପୂର୍ଣ୍ଣ ତେ ଆପଣଙ୍କର ଗୁଣଗାଣୀ ଦିବ୍ୟ ଗୁଣ ଦ୍ୱାରା ଯଦି କର୍ଣ୍ଣରନ୍ଧ୍ର କର୍ଣ୍ଣରନ୍ଧ୍ର ଶୁକ୍ର ଅନୁବାଦ ହେ ଭଗବାନ ମଧୁକର ଯେପରି କଣ୍ଟକ ବିଦ୍ଧ ହୋଇ ସୁଦ୍ଧା ପଦ୍ମପୁଷ୍ପର ମଧୁପାନରେ ରତ ଥାଏ ଆମ୍ଭମାନଙ୍କର ଚିତ୍ତପୁଙ୍ଗ ଯଦି ସେହିପରି ଆପଣଙ୍କର ଶ୍ରୀଚରଣ କମଳର ମାଧୁର୍ଯ୍ୟର ସୁସ୍ୱାଦନ ସେବାରେ ନିତ୍ୟକାଳ ଆନନ୍ଦ ଲାଭ କରିପାରେ ତୁଳସୀ ଯେପରି ନିଜ ଗୁଣର କୌଣସି ଅପେକ୍ଷା ନକରି କେବଳ ଆପଣଙ୍କର ଶ୍ରୀଚରଣ ସମ୍ବନ୍ଧରେ ଶୋଭିତ ହୋଇ ବିରାଜମାନ କରିଥାଏ ଆମ୍ଭମାନଙ୍କର ବାକ୍ୟ ଯଦି ସେହିପରି ଆପଣଙ୍କର ଶ୍ରବଣ ଶ୍ରୀଚରଣର ଗୁଣାନୁବର୍ଣ୍ଣନରେ ନିଯୁକ୍ତ ଥାଇ ସେବା ପାଏ ଏବଂ ଆପଣଙ୍କର ଅପରାକୃତ ଗୁଣଗ୍ରାମ ଦ୍ୱାରା ଯଦି କର୍ଣ୍ଣରନ୍ଧ୍ର ନିତ୍ୟକାଳ ପରିପୂର୍ତ ଥାଏ ଅର୍ଥାତ୍ ଯଦି ଆମେମାନେ ନିତ୍ୟକାଳ ଆପଣଙ୍କର ଗୁଣାନୁସ୍ମରଣ କୀର୍ତ୍ତନ ଶ୍ରବଣ ସୌଭାଗ୍ୟ ଲାଭ କରିପାରୁ ତାହେଲେ ଆମେମାନଙ୍କର ଯଥେଷ୍ଟ ନର୍କ ଜନ୍ମ ଲାଭ ହେଉ ସେଥିରେ କୌଣସି କ୍ଷତି ନାହିଁ ଶ୍ରୀ ଭାଗବତ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ବର୍ତ୍ତମାନ ଚାରି କୁମାର ଭଗବାନଙ୍କୁ ସେମାନଙ୍କର ବିନୟ ଭାବ ପ୍ରଦର୍ଶନ କରୁଛନ୍ତି କାରଣ ସେମାନେ ଭଗବାନଙ୍କର ଦୁଇ ଜଣ ଭକ୍ତଙ୍କୁ ଅଭିଶାପ ଦେଇଛନ୍ତି ଜୟ ଓ ବିଜୟ ନାମକ ଦୁଇ ଦ୍ୱାରପାଳ ସେମାନଙ୍କୁ ବୈକୁଣ୍ଠ ଲୋକରେ ପ୍ରବେଶ କରିବାର ବାଧା ପ୍ରଦାନ କରି ନିଶ୍ଚିନ୍ତ ଭାବେ ଅପରାଧ କରିଛନ୍ତି କିନ୍ତୁ ବୈଷ୍ଣବ ହିସାବରେ ଚାରି କୁମାର କ୍ରୋଧର ବଶବର୍ତ୍ତ ହୋଇ ସେମାନଙ୍କୁ ଅଭିଶାପ ଦେବାର ନଥିଲା ଏହି ଘଟଣା ପରେ ସେମାନେ ସଚେତନ ହୋଇଗଲେ ଯେ ସେମାନେ ଭଗବାନ ଭକ୍ତଙ୍କୁ ଅଭିଶାପ ଦେଇ ଗୋଟିଏ ଭୁଲ କରିଦେଇଛନ୍ତି ଏବଂ ସେଥିପାଇଁ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ଏପରିକି ନର୍କ ସ୍ଥିତିରେ ମଧ୍ୟ ସେମାନଙ୍କର ମନ ଯେପରିକି ଭଗବାନ ନାରାୟଣଙ୍କର ପାଦପଦ୍ମ ସେବାରୁ ନିଶ୍ଚିତ ନ ହୁଏ ସେହି କରୁଣା ପାଇବା ପାଇଁ ବିଶେଷତଃ ଯେଉଁମାନେ ଭଗବତ ଭକ୍ତ ସେମାନେ କୌଣସି ପ୍ରକାର ପରିସ୍ଥିତିକୁ ଭୟ କରନ୍ତି ନାହିଁ ସେମାନେ ଯେକୌଣସି ପରିସ୍ଥିତିରେ ଭୟ କରନ୍ତି ନାହିଁ ସେମାନେ ଯେକୌଣସି ପରିସ୍ଥିତିରେ ଥାଆନ୍ତି ନା କାହିଁକି ଯଦି ବରାବର ଭଗବାନଙ୍କର ସେବା କରିବାର ସୁଯୋଗ ସେଠାରେ ଥାଏ ତାହେଲେ ସେ ପରିସ୍ଥିତିକୁ ଭୟ କରିବାର କିଛି ନାହିଁ କୁହାଯାଇଛି ଯେ ଯେଉଁମାନେ ନାରାୟଣ ପରା ସେମାନେ କୌଣସି ପ୍ରକାର ପରିସ୍ଥିତିକୁ ଭୟ କରନ୍ତି ନାହିଁ ନୂଆ କୃତସ୍ଥାନ ବିଦ୍ୟାତି ସେମାନେ ନର୍କରେ ପ୍ରବେଶ କରିବାକୁ ଭୟ କରନ୍ତି ନାହିଁ କାରଣ ସେମାନେ ବରାବର ଭଗବାନଙ୍କ ପ୍ରେମମୟ ସେବାରେ ନିଯୁକ୍ତ ଥିବା ହେତୁ ସେମାନଙ୍କ ପକ୍ଷରେ ସ୍ୱର୍ଗ ଓ ନରକ ସମାନ ଭୌତିକ ଜୀବନରେ ସ୍ୱର୍ଗ ଓ ନରକ ସମାନ କାରଣ ଏହି ଭୌତିକ ଜଗତ ଅଟେ ଉଭୟ ସ୍ଥାନରେ ଭଗବତ ସେବା କଥା ନଥାଏ ତେଣୁ ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ ଥାଆନ୍ତି ସେମାନେ ସ୍ୱର୍ଗ ଓ ନରକ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖନ୍ତି ନାହିଁ କେବଳ ଭୌତିକବାଦୀ ଗଣ ଭଲ ଓ ମନ୍ଦ ବିଚାର କରନ୍ତି ସ୍ୱର୍ଗକୁ ଭଲ ଓ ଉନ୍ନତ ସ୍ଥିତି ଓ ନରକକୁ ମନ୍ଦ ବା ନିଜ ସ୍ଥିତି ବୋଲି ବିଚାର କରନ୍ତି ଏ ଚାରି କୁମାର ଭଗବାନ ପ୍ରାର୍ଥନା କରି କହିଲେ ଯଦିଓ ସେମାନେ ଭକ୍ତଙ୍କୁ ଅଭିଶାପ ଦେଇଥିବା ହେତୁ ନରକକୁ ଯାଇପାରନ୍ତି ତଥାପି ସେମାନେ ଭଗବତ ସେବାକୁ ବିସ୍ମୃତ ନ ହୁଅନ୍ତୁ ଭଗବାନଙ୍କର ଦିବ୍ୟ ପ୍ରେମମୟୀ ସେବା ତିନି ପ୍ରକାରରେ କରାଯାଏ କାୟ ମନ ବାକ୍ୟ ସାହାଯ୍ୟରେ ଏଠାରେ ମୁନିଗଣ ପ୍ରାର୍ଥନା କରି କହୁଛନ୍ତି ଯେ ସେମାନଙ୍କର ବାକ୍ୟ ସର୍ବଦା ଭଗବାନଙ୍କର ଦଶ ଗୁଣ ଗାନରେ ନିଯୁକ୍ତ ରହୁ ବ୍ୟକ୍ତି ଅତି ସୁନ୍ଦର ଅଳଙ୍କାରିକ ଭାଷାରେ କଥା କହିପାରେ କିମ୍ବା ବ୍ୟାକରଣଗତ ଭୁଲ ନଥାଇ ସଂଯତ ଭାବରେ କଥା କହିପାରେ। କିନ୍ତୁ ଯଦି ସେ କଥା ଭଗବାନଙ୍କ ସେବାରେ ନ ଲାଗେ, ଅର୍ଥାତ୍ ଭଗବାନଙ୍କ ଦଶଗୁଣ ଗାନରେ ବ୍ୟବହୃତ ନ ହୁଏ, ତାହେଲେ ସେ କଥାରେ କିଛି ନିଷ୍ଠତା ନଥାଏ ଏବଂ ସେ କଥାରେ କୌଣସି ବାସ୍ତବ ବ୍ୟବହାର ନଥାଏ। ଏଠାରେ ତୁଳସୀ ପତ୍ରର ଉଦାହରଣ ଦିଆଯାଇଛି। ଏପରିକି ତୁଳସୀ ପତ୍ର ଔଷଧ ବ୍ୟବସ୍ଥା ଦିଗରୁ ମଧ୍ୟ ବଡ଼ ଉପଯୋଗୀ ଅଟେ। ଏହାକୁ ବିଶୁଦ୍ଧ ପବିତ୍ର ବୋଲି ଗ୍ରହଣ କରାଯାଏ ଏବଂ ଭଗବାନଙ୍କ ପାଦପଦ୍ମରେ ଅର୍ପଣ କରାଯାଏ। ତୁଳସୀ ପତ୍ରର ଅନେକ ଭଲ ଗୁଣ ଅଛି, କିନ୍ତୁ ଏହା ଯଦି ଭଗବତ ପଦାରବିନ୍ଦରେ ଅର୍ପିତ ନ ହୁଏ, ତାହେଲେ ତୁଳସୀର କୌଣସି ମୂଲ୍ୟ ରହିବ ନାହିଁ। ଠିକ୍ ସେହିପରି ବ୍ୟକ୍ତି ଆଳଙ୍କାରିକ ବ୍ୟାକରଣ ଦୃଷ୍ଟିରୁ ଅତି ସୁନ୍ଦର କଥା କହିପାରେ, ଯାହାକି ଭୌତିକବାଦୀ ଶ୍ରୋତାମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇପାରେ। କିନ୍ତୁ ତାହାଙ୍କର ସେ କଥା ଯଦି ଭଗବାନଙ୍କ ସେବାରେ ନ ଲାଗେ, ତାହେଲେ ସେସବୁ ନିରର୍ଥକ ଅଟେ। କର୍ଣ୍ଣରନ୍ଧ୍ର ଦ୍ୱୟ ଅତି କ୍ଷୁଦ୍ର ଏବଂ ଏହା ଯେକୌଣସି ଅତି ନୀଚ ଧ୍ୱନିରେ ପରିପୂର୍ଣ୍ଣ ହୋଇଯାଇପାରେ। ତେଣୁ ଏପରି ସ୍ଥଳେ ସେମାନେ ଭଗବତ ଯଶୋଗାନ ରୂପକ ମହଧ୍ୱନିକୁ କିପରି ଗ୍ରହଣ କରିପାରିବେ? ଏହାର ଉତ୍ତର ଏହା ଯେ କର୍ଣ୍ଣରନ୍ଧ୍ର ଆକାଶ ସଦୃଶ ଅଟେ। ଯେପରି ଆକାଶ କେବେ ଧ୍ୱନିରେ ପରିପୂର୍ଣ୍ଣ ହୋଇପାରେ ନାହିଁ, ସେହିପରି କର୍ଣ୍ଣର ଗୁଣ ଏପରି ଯେ ବ୍ୟକ୍ତି ବିଭିନ୍ନ ପ୍ରକାର ଧ୍ୱନି କର୍ଣ୍ଣରନ୍ଧ୍ରରେ ପ୍ରବେଶ କରାଇପାରେ, ତଥାପି ଏହା ଅଧିକରୁ ଅଧିକ ଧ୍ୱନି ଗ୍ରହଣ କରିବା ପାଇଁ ସମର୍ଥ ହୋଇଥାଏ। ଯଦି ଭକ୍ତ ପକ୍ଷରେ ବରାବର ହରିକଥା ଶୁଣିବାର ସୁଯୋଗ ଥାଏ, ତାହେଲେ ସେ ଭକ୍ତ ନର୍କକୁ ଯିବା ପାଇଁ ମଧ୍ୟ ଭୟ କରେ ନାହିଁ। ଏହା ହେଉଛି ହରି କୃଷ୍ଣ ହରି କୃଷ୍ଣ 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 ହରି ହରି, ହରେ ରାମ ହରେ ରାମ 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 ହରି ହରି, କୀର୍ତ୍ତନ କରିବାର ସ୍ୱତନ୍ତ୍ର ସୁବିଧା। ଭକ୍ତ ଯେକୌଣସି ସ୍ଥିତିକୁ ଯାଇପାରେ ବା ଭକ୍ତକୁ ଯେକୌଣସି ସ୍ଥିତିରେ ଭଗବାନ ତାକୁ ହରିକୃଷ୍ଣ କୀର୍ତ୍ତନ କରିବାକୁ ସୁଯୋଗ ଦିଅନ୍ତି। ଜୀବନର ଯେକୌଣସି ଅବସ୍ଥାରେ ଯଦି କୌଣସି ବ୍ୟକ୍ତି ହରିନାମ କୀର୍ତ୍ତନ କରିଚାଲେ, ତାହେଲେ କେବେ ହେଲେ ଦୁଃଖ ପାଇବ ନାହିଁ। ପ୍ରଥମେ ପ୍ରତାପରେ ମୋର ନିବେଦନ କରି ଆମେ ଏଇ ଅନ୍ତିମ ଶ୍ଳୋକ ଦୁଇଟିରୁ ଗୋଟିଏ ଶ୍ଳୋକ ପାଠ କରିବା। ଏ ଅଧ୍ୟାୟର ଆଉ ଦୁଇଟି ଶ୍ଳୋକ ରହିଛନ୍ତି, ଏଇ ହେଉଛି 49 ଶ୍ଳୋକ ଆଉ 50 ଶ୍ଳୋକରେ 50ତମ ଶ୍ଳୋକରେ ଏହି ଅଧ୍ୟାୟଟି ଶେଷ ହେବ। ତେଣୁ ଭଗବାନଙ୍କର ରୂପ ଦର୍ଶନ କରି ଚାରି କୁମାର ବହୁତ ଆନନ୍ଦ ଅନୁଭବ କରୁଛନ୍ତି। ଯେଉଁ ତାଙ୍କ ଜୀବନରେ ସେ ଏ ଆନନ୍ଦ ପ୍ରାପ୍ତ ହୋଇନଥିଲେ, ଭଗବାନଙ୍କୁ ସେ ଶ୍ରବଣ କରିଥିଲେ କିନ୍ତୁ ଭଗବତ ଅନୁଭୂତି ତାଙ୍କର ନଥିବା ହେତୁ ସେ ବ୍ରହ୍ମଚିନ୍ତନ କରୁଥିଲେ। ବ୍ରହ୍ମଚିନ୍ତନରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ, ବହୁତ ଭେଦଗତ ଆନନ୍ଦ ତୁଳନାରେ ସେ ଅଧିକ ବହୁତ ଅତ୍ୟନ୍ତ ଅଧିକ କୋଟି ଗୁଣ ଅଧିକ ବୋଲି କୁହାଯାଏ। ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିବା ହେତୁ ସେ ଏ ଭୌତିକ ଜଗତ ସଂସାରରେ ଲିପ୍ତ ହେବା ପାଇଁ ଚାହିଁନଥିଲେ। ତାଙ୍କ ପିତା ଯେତେବେଳେ ଆଦେଶ ଦେଲେ ତୁମେ ମୋତେ ପ୍ରଜା ସୃଷ୍ଟି କର, ସେତେବେଳେ ସେ ଏହି ପ୍ରଜା ସୃଷ୍ଟି କରିବାର ଆନନ୍ଦ ପ୍ରାପ୍ତ ହେବା ପାଇଁ ସେ ଚାହୁଁନଥିଲେ, ତେଣୁ ସେ ତାଙ୍କର ପିତାଙ୍କର କଥାକୁ ଅସ୍ୱୀକାର କରିଥିଲେ। ତେଣୁ ବ୍ରହ୍ମ ଆନନ୍ଦରେ ସେ ମଗ୍ନ ହୋଇକି ରହିଥିଲେ। କିନ୍ତୁ ଆଜି ଯେତେବେଳେ ଭଗବାନଙ୍କ ରୂପ ଦର୍ଶନ କରୁଛନ୍ତି, ଭଗବାନଙ୍କ ପାଦପଦ୍ମର ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସିକାରେ ପ୍ରବେଶ କରୁଛି, ସେତେବେଳେ ସେ ଅପୂର୍ବ ସିଆରଣ ପ୍ରାପ୍ତ ହେଉଛନ୍ତି ଏବଂ ସେ ଆନନ୍ଦ ବ୍ୟକ୍ତ କରୁଛନ୍ତି, ତାଙ୍କ ସ୍ତୁତି ମାଧ୍ୟମ ବ୍ୟକ୍ତ କରୁଛନ୍ତି। ତେଣୁ ବର୍ତ୍ତମାନ ସେ କହୁଛନ୍ତି, ପ୍ରଭୁ ଆମେ ଆପଣଙ୍କର ଯେଉଁ ନିଜ ଜନ ଦ୍ୱାରପାଳ ଦୁଇ ଜଣଙ୍କୁ ଆମେ ଅଭିଶାପ ଦେଇଦେଲୁ, କ୍ରୋଧର ବଶବର୍ତ୍ତୀ ଅଭିଶାପ ଦେଇଦେଲୁ, ତେଣୁ ଏ ପାପକର୍ମ ଯୋଗୁଁ ଆମେ ନର୍କକୁ ମୋତେ ଯାଇପାରୁ, ଆପଣ ନର୍କକୁ ମୋତେ ପଠାଇ ଦେଇପାରନ୍ତି। କିନ୍ତୁ ଯେଉଁଠି ଗଲେ ମଧ୍ୟ କାମନ ଭବ ସୁବୃଦ୍ଧି ନେଇ ନିରେଶୁ ନମସ୍କାର, ଏ ଆମର ଏତିକି କାମନା ରହୁଛି ଯେକୌଣସି ନର୍କକୁ ଯାଆନ୍ତୁ ଯାଉ ନା କାହିଁକି, ଜନ୍ମ ଜନ୍ମ ନର୍କରେ ରହିଥାଉ ପଛକେ, କିନ୍ତୁ ଏତିକି ଆମର କାମନା ରହୁଛି ଯେ ସୁବୃଦ୍ଧି ନେଇ ନିରେଶୁ ନମସ୍କାର, ଆମେ ଏଇ ଯେଉଁ ପାପ କାର୍ଯ୍ୟ କଲୁ, ଆପଣ ଭକ୍ତକୁ ଦଣ୍ଡ ପ୍ରଦାନ କଲୁ, ଭଗବାନଙ୍କର ଭକ୍ତ ଯଦି କାହାର ଅନ୍ୟ କିଏ ତାଙ୍କ ପ୍ରତି କରିପାରିବେ ନାହିଁ, ହିସାବ କରିପାରିବେ ନାହିଁ, ଭଗବାନଙ୍କ ଭକ୍ତଙ୍କ ପାଇଁ ଯମରାଜଙ୍କର ବିଚାର ନାହିଁ ବର୍ଣ୍ଣନା କରାଯାଇଛି। ସେଥିପାଇଁ ଯମରାଜ ତାଙ୍କ ଋତୁଙ୍କୁ କହିଛନ୍ତି, ଯେଉଁମାନେ ଭଗବାନଙ୍କର ନାମ ଗୁଣଗାନରେ ଲିପ୍ତ ରହିଛନ୍ତି ତାଙ୍କୁ କେବେ ଆଣିବ ନାହିଁ। କହିଛନ୍ତି ଭଗବତ ଗୀତା ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ କହୁଛନ୍ତି ଯେ ଯେଉଁମାନଙ୍କର ଜିହ୍ୱା ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟ ଚେତଶ୍ଚ ନ ସ୍ମରତି ତଚରଣାରବିନ୍ଦମ କୃଷ୍ଣ ନ ନମତି ଯଶ୍ରେ କଦାପି ତାନ୍ ଆନୟଧ୍ୟମ ଅସତୋ ବିଷ୍ଣୁ ପ୍ରଦାନ ସେମାନଙ୍କୁ ଉପକୁ ଆଣିବ ଲୋକମାନେ ଯେଉଁମାନଙ୍କର ଜିହ୍ୱା ଭଗବାନଙ୍କର ନାମ ରୂପଗୁଣ ଲୀଳା ଇତ୍ୟାଦି ବର୍ଣ୍ଣନା କରୁନାହିଁ ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟ ଭଗବାନଙ୍କର ଗୁଣ ଗାନ କରୁନାହିଁ ଜିହ୍ୱା ପ୍ରାପ୍ତ ହୋଇକରି ଭଗବାନ ମନୁଷ୍ୟ ଜନ୍ମ ଦେଇଛନ୍ତି ଗୋଟେ ଉନ୍ନତ ଜନ୍ମ ଯେଉଁ ଜିହ୍ୱାରେ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବା ଜପ କରିପାରିବା ଏ ନାମ ଉଚ୍ଚାରଣ କରିପାରିବା ହରେ କୃଷ୍ଣ 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 ହରେ 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 ରାମ 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 କିନ୍ତୁ ଏ ଜିହ୍ୱା ପାଇ ଯେଉଁମାନେ ଭଗବାନଙ୍କ ଗୁଣଗାନ କରୁନାହାନ୍ତି ସେ ଜିହ୍ୱା ବେଙ୍ଗର ଜିହ୍ୱା ସହିତ ତୁଳନା କରାଯାଇଛି ବେଙ୍ଗର ଜିହ୍ୱା ବେଙ୍ଗ ଜୁହାରେ ସେ ଭଗବାନଙ୍କର ଗୁଣଗାନ କରିପାରିବ ନାହିଁ ଖାଲି କଡ଼କଡ଼ ହିଁ କରିବ କଡ଼କଡ଼ କରିବା ଦ୍ୱାରା କ'ଣ ହେଉଛି ନା ସର୍ବ ଜାଣିବ ମୋର ଖାଦ୍ୟ ଏଠି ରହିଲା ତେଣୁ ସେ ଆଜିକାଲି ଖାଇବ ସେହିଭଳି ଭାବରେ ଭଗବାନ ଯେଉଁମାନେ ଜୁହା ପ୍ରଦାନ କରିଛନ୍ତି ଏହି ଜୁହା ମାଧ୍ୟମରେ ଆମେ ତାଙ୍କର ଗୁଣଗାନ କରିବା କଥା କିନ୍ତୁ ମଣିଷ ଜନ୍ମ ପ୍ରାପ୍ତ ହୋଇ ଜୁହାରେ ଭଗବାନଙ୍କର ଗୁଣଗାନ କରେ ନାହିଁ ତେଣୁ ଯମରାଜ କହୁଛନ୍ତି ତାଙ୍କ ଦୂତମାନଙ୍କୁ ସେମାନଙ୍କୁ ମୋ ପାଖକୁ ଆଣିବ ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟ ଏବଂ ଯଦି ବା କେତେଜଣଙ୍କର ଜିହ୍ୱା ନାହିଁ ସେମାନେ କଥା କହିପାରୁନାହାନ୍ତି ଭୋକ ସେମାନେ ଠାରଠାରୁ କଥା କହୁଛନ୍ତି ସେମାନେ ସେମାନେ ଯଦି ତାଙ୍କର ଜିହ୍ୱା ନାହିଁ ଚେତସ୍ତ ନ ସ୍ମରତି ଚରଣାର ବିନ୍ଦ ଜିହ୍ୱା ନଥିଲେ ମଧ୍ୟ ମନରେ ଯଦି ସେମାନେ ମୋର ଚରଣାରବିନ୍ଦକୁ ଧ୍ୟାନ କରେ ନାହିଁ ତାହେଲେ ସେମାନେ ମଧ୍ୟ ମୋ ପାଖକୁ ଆଣିବ ଏବଂ କୃଷ୍ଣ ନ ନମତି ଚକ୍ଷୁର ଏକଦାପି ଭଗବାନଙ୍କର ଭଗବାନ ପାଖରେ କୃଷ୍ଣଙ୍କ ପାଖରେ ଶିରକୁ ନୁଆଉ ନାହାନ୍ତି ପ୍ରଣାମ କରୁନାହାନ୍ତି ଏକଦା ଜୀବନରେ ଗୋଟିଏ ଥର ମଧ୍ୟ ଜଣେ କରିନାହିଁ ଯଦି ତାହେଲେ ତା ନାନି ମଧ୍ୟ ବସତୁ ମୁଖା ଭଗବାନଙ୍କ ବିରୁଦ୍ଧ ହୋଇଗଲେ ସେମାନେ କୌଣସି ବିଷ୍ଣୁ କୃତ୍ୟ କଲେ ନାହିଁ ମନୁଷ୍ୟ ଜନ୍ମକୁ ପ୍ରଦାନ କଲି ତାକୁ ବହୁତ ଉନ୍ନତ ଜନ୍ମ ପ୍ରଦାନ କଲି ଭଗବାନ କହୁଛନ୍ତି କିନ୍ତୁ ସେ ଜନ୍ମ ପ୍ରାପ୍ତ ହୋଇକି ମଧ୍ୟ ସେ ଭଗବାନଙ୍କୁ କିଛି ସେବା କଲେ ନାହିଁ ତେଣୁ ଚାରି କୁମାର ସେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଆମେ ନର୍କକୁ ଗଲେ ମଧ୍ୟ କୌଣସି ଆମର ଅସୁବିଧା ନାହିଁ ଭୟ ନାହିଁ ଆମେ ଏଇ ଯେଉଁ ପାପ କାର୍ଯ୍ୟ କରିଛୁ ଏ ପାପ କର୍ମର ଫଳ ହେଉଛି ଆମେ ନର୍କକୁ ଯିବା କଥା କିନ୍ତୁ ଏତିକି ଆମେ ପ୍ରାର୍ଥନା କରୁଛୁ ପ୍ରଭୁ ଯେ ନର୍କକୁ ଗଲେ ମଧ୍ୟ ଯେମିତି ଆମର ଆମେ ଆପଣଙ୍କୁ ଯେମିତି ନ ଭୁଲୁ କାମନ ଭବସ୍ୱ ବୃଦ୍ଧି ନେଇ ନିରେଶୁ ନ ସ୍ଥାତ ନିରେହ ନର୍କକୁ ଗଲେ ମଧ୍ୟ ବା ନିଚଜନୀ ପ୍ରାପ୍ତ ହେଲେ ମଧ୍ୟ ଚେତୋ ଅଳିବ ଯଦି ନୁଦେ କଦୈବ ରମିତ ଚେତ ଆମର ମନ ସବୁବେଳେ ଆପଣଙ୍କର ପାଦ ପୀଠରେ ରହିଥାଉ ଚେତ ଯେଭଳି ଭାବରେ ଅଡ଼ିବ ଯେମିତି ଭ୍ରମର ଯେଉଁ ରହିଛି ପଦ୍ମର ମଧୁପୃତି ଆକର୍ଷିତ ହୋଇଥାଏ ପଦ୍ମର ମଧୁପୃତି ଆକର୍ଷିତ ହୋଇଥାଏ କିନ୍ତୁ ପଦ୍ମରେ କୌଣସି କଣ୍ଟା ନଥାଏ ତ ପଦ୍ମରେ ତ କୌଣସି କଣ୍ଟା ନାହିଁ କଣ୍ଟା କ'ଣ ରହୁଛି ଗୋଲାପ ଫୁଲ ସେଠି ଟିକେ ରହିଥାଏ ଆମର ଶ୍ରୀଶ୍ରୀ ଗୌରବ ଗୋସ୍ୱାମୀ ମହାରାଜ ଶ୍ରୀଗୁରୁ ଚରଣ ପଦ୍ମ ରଚନା କରିଛନ୍ତି ତା'ପରେ ଲେଖା ରଖିଛନ୍ତି ସେଥିରେ ସେ କହିଛନ୍ତି ଯେଉଁ ମହୁମାଛି ବା ଭ୍ରମର ଅନ୍ୟ ଯେଉଁ ଫୁଲ ସବୁ ରହିଛି ଗୋଲାପ ଫୁଲ ବା କେତେକ ଫୁଲ ଇତ୍ୟାଦି ଏଥିରେ ଯେତେବେଳେ ସେ ଫୁଲର ରସ ପ୍ରତି ଆଗ୍ରହ ହୋଇକରି ଫୁଲର ଗନ୍ଧ ପ୍ରତି ଆକର୍ଷିତ ହୋଇକି ସେ ଯେତେବେଳେ ଯାଏ ସେ କଣ୍ଟକବିଦ୍ଧ ହୋଇଯାଏ କିନ୍ତୁ ଯେତେବେଳେ ପଦ୍ମ ପାଖକୁ ଆସେ ସେତେବେଳେ ସେ କୌଣସି ଆଉ କଣ୍ଟକବିଦ୍ଧ ହୁଏ ନାହିଁ ବହୁତ ଆନନ୍ଦ ପ୍ରାପ୍ତ ହୁଏ ଏ ଶ୍ରୀଗୁରୁ ଚରଣକୁ ପଦ୍ମ ସହିତ ସେଥିପାଇଁ ତୁଳନା କରାଯାଇଛି ଯାହା ହଉ
ଏ ଯେଉଁ ଭ୍ରମର ଫୁଲରେ କଣ୍ଟା ଥିଲେ ମଧ୍ୟ ସେ ମଧୁପତି ଆକର୍ଷଣ ହୋଇକି ଆସେ। ସେହିଭଳି ଭାବରେ ଆମେ କେତେ ଅସୁବିଧା ଥିଲେ ମଧ୍ୟ, ନର୍କରେ ଥିଲେ ମଧ୍ୟ, ଆମେ ଆପଣଙ୍କର ପାଦପଦ୍ମ ମଧୁକୁ ଯେମିତି ଅଳିବଦ ଭ୍ରମର ଭଳି ଆମେ ସବୁବେଳେ ଆକର୍ଷିତ ହୋଇକି ଆସୁ ରହୁ। ସବୁବେଳେ ଆମର ମନ ସେହିଭଳି ଭାବରେ ଆକର୍ଷିତ ହୋଇକି ରହେ ରହୁ ଯେଭଳି ଏତିକି ପ୍ରାର୍ଥନା କରୁ। ଅଳିବଦ ଯଦି ନୁହଁନ୍ତେ ଏ ପଦୈବ ରଣତ ଏବଂ ବାଚସ୍ଥ ନ ତୁଳସୀବଦ ଏବଂ ବାଚ ଆମର ବଚନ ଭଗବାନ ଦେଇଛନ୍ତି, ଜୁହା ଦେଇଛନ୍ତି, ଏ ଜୁହାରେ ଆମେ ଅନେକ କଥା କହୁଛେ, ବହୁତ କଥା କହୁଛେ। ଆମର ଯେତେବେଳେ ପଣ୍ଡିତ ମହାରାଜ ପ୍ରସଙ୍ଗ ପଚାରିଥିଲେ ପ୍ରକୃତରେ କ'ଣ ଆମର କର୍ତ୍ତବ୍ୟ, ଏଇଠି ଭାଗବତ ମହାରାଜ ହେଇଛନ୍ତି ଭାଗବତ ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ଏ ପ୍ରସଙ୍ଗ ପଚାରିଛନ୍ତି ପଣ୍ଡିତ ମହାରାଜ ଯେ ବର୍ତ୍ତମାନ ମୋର 7 ଦିନ ଆୟୁଷ ଅଛି, ତେଣୁ ମୋତେ ଗୁରୁଦେବ ମୋତେ କୁହନ୍ତୁ ଯେ ମୋର କ'ଣ କର୍ତ୍ତବ୍ୟ। ଅତ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁ ପୁରୁଷଶ୍ରେୟ କାର୍ଯ୍ୟ ମ୍ରିୟ ମାନସ ସର୍ବଥା। ମନୁଷ୍ୟମାନଙ୍କ ପ୍ରତି କ'ଣ କର୍ତ୍ତବ୍ୟ, ମନୁଷ୍ୟମାନଙ୍କର ବିଶେଷ ଭାବରେ ଯେଉଁମାନେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ମୋ ଭଳି, ଆଉ 7 ଦିନରେ ମୁଁ ମୃତ୍ୟୁବରଣ କରିବି, ଯତ୍ ଶ୍ରୋତବ୍ୟମ୍ କ'ଣ ମୁଁ ଶ୍ରବଣ କରିବି, ଅଥ ଜାବ୍ୟମ୍ ବା କ'ଣ ଜପ କରିବି, ସ୍ମର୍ତ୍ତବ୍ୟମ୍ ଭଜନୀୟମ୍ ବା କ'ଣ ସ୍ମରଣ କରିବି, କ'ଣ ଭଜନ କରିବି, ଏବଂ ବ୍ରୁହି ବା ଯତ୍ ବିପର୍ଯ୍ୟୟମ୍ ଏବଂ କ'ଣ କରିବା କଥା ନୁହଁ ସେଇଟା ମୋତେ କୁହନ୍ତୁ। ତେଣୁ ଏହି ପ୍ରଶ୍ନ ଏତେ ଦ୍ୱାରା ସୁଭଦ୍ର ଗୋସ୍ୱାମୀ ଏତେ ମୁଗ୍ଧ ହୋଇଗଲେ ଏହି ପ୍ରଶ୍ନ ଦ୍ୱାରା, ତେଣୁ ସେ ଯେତେବେଳେ କହୁଛନ୍ତି ଭଗବାନଙ୍କର ମଙ୍ଗଳାଚରଣ କରିବା କଥା ଭୁଲି ଯାଇଛନ୍ତି। ଦ୍ୱିତୀୟ ସ୍କନ୍ଦ ଆରମ୍ଭରେ ସୁଭଦ୍ର ଗୋସ୍ୱାମୀଙ୍କର କଥା ଆସୁଛି, ତେଣୁ ଯେତେବେଳେ ଭଗବାନ କଥା କହିବେ ତଥାପି ସେ ଭଗବାନଙ୍କର ମଙ୍ଗଳାଚରଣ କରିନାହାନ୍ତି, ତାଙ୍କର ମନେ ପଡ଼ିଲା 4ଥ ଅଧ୍ୟାୟରେ। ତେଣୁ 4ଥ ଅଧ୍ୟାୟରେ 13ଟି ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି, କିନ୍ତୁ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ଏଭଳି ମୁଗ୍ଧ ହୋଇଗଲେ ସୁଭଦ୍ର ଗୋସ୍ୱାମୀ, ସାଙ୍ଗେ ସାଙ୍ଗେ ସେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଦେଲେ। କହିଲେ ବରିଆ ନେଇଛନ୍ତି ପ୍ରଶ୍ନ, କୃତ ଲୋକହିତ ରୂପ ଆତ୍ମହିତ ସମସ୍ତ ପୁଂସା ଶ୍ରୋତବ୍ୟା ନିଶୁଦ କର। ହେ ପରୀକ୍ଷିତ, ତୁମେ ଯେଉଁ ପ୍ରଶ୍ନ ପଚାରିଲ ବହୁତ ଶ୍ରେଷ୍ଠ ପ୍ରଶ୍ନ ପଚାରିଲ, ବରିଆ ନେଇଛନ୍ତି ପ୍ରଶ୍ନ କାହିଁକି ନା କୃତ ଲୋକହିତ ରୂପ, ହେ ନୃପ ହେ ରାଜା, ତୁମେ ରାଜାର କର୍ତ୍ତବ୍ୟ ହେଉଛି ପ୍ରଜାମାନଙ୍କର ମଙ୍ଗଳ କରିବେ, ତେଣୁ ବର୍ତ୍ତମାନ ମଧ୍ୟ ଯଦିଓ ତୁମେ ରାଜା ନୁହଁ କିନ୍ତୁ ରାଜା ଭଳି କାର୍ଯ୍ୟ କରିଛ, ପ୍ରଜାମାନଙ୍କ କୃତ ଲୋକହିତ ରୂପ ଲୋକମାନଙ୍କ ହିତ ହେବ ଆପଣଙ୍କ ଏହି ପ୍ରଶ୍ନରେ, କାହିଁକି ନା କୃତ ଲୋକହିତ ରୂପ ବରିଆ ଦେଶ ପ୍ରଶ୍ନ, କୃତ ଲୋକହିତ ରୂପ ଆତ୍ମବିତ୍ ସମସ୍ତ ପୁଂସା, ଏ ଯେଉଁମାନେ ଆତ୍ମବିତ୍ ଯେଉଁମାନେ ଆତ୍ମା ସମ୍ବନ୍ଧ ଜାଣନ୍ତି ସେମାନେ ଏଇଟାକୁ ସମ୍ମତି ପ୍ରଦାନ କରନ୍ତି, ଇଏ ହେଉଛି ଶ୍ରୋତବ୍ୟା ଦିଶୁଜ କର। ଆମେ ବହୁତ କଥା ଶ୍ରବଣ କରୁଛେ, ବହୁତ କଥା କୀର୍ତ୍ତନ କରୁଛେ, ବହୁତ କଥା ସ୍ମରଣ କରୁଛେ, କିନ୍ତୁ ଏହାଦେହରେ ଶ୍ରେଷ୍ଠ ହେଉଛି ଏଇ ଭଗବାନଙ୍କ ସମ୍ବନ୍ଧୀୟ ପ୍ରଶ୍ନ। ତୁମେ ଯେ ପ୍ରଶ୍ନ ପଚାରିଲ ମାନବର ଶ୍ରେୟ କେଉଁଟା, ଏଇ ପ୍ରଶ୍ନ ହେଉଛି ଶ୍ରେଷ୍ଠ ପ୍ରଶ୍ନ, କିନ୍ତୁ ଲୋକମାନେ ସେ ଶ୍ରେଷ୍ଠ ଜିନିଷଟା କରିପାରନ୍ତି ନାହିଁ। ଶତକଡ଼ା 90 ଭାଗ ଲୋକ ଶ୍ରୁତବ୍ୟାଧିନି ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ରଶ ଅପର୍ଶକାତ୍ମ ତତ୍ତ୍ୱ ଗୃହେଷୁ ଗୃହମେଦିନା ନିଦ୍ରୟା ହେତିନର୍ତ୍ତଂ ବ୍ୟବାୟନ ଜବାବ୍ୟ ଦିବାଚାର୍ଯ୍ୟ ହେ ରାଜନ୍ କୁଟୁମ୍ବ ଭରଣୀନ ବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟେଷୁ ଅଶସ୍ୱ ଅପି ତେଷାଂ ପ୍ରମତ ନିଧନ ପଶ୍ଚନ୍ନପି ନ ପଶ୍ୟତି। ସାଧାରଣତଃ ଯେଉଁଟା କରିବା କଥା ନୁହଁ ଲୋକମାନେ ସେୟା ହିଁ କରନ୍ତି। ଶ୍ରୋତବ୍ୟାଧିନି ରାଜେନ୍ଦ୍ର, ଏ ରାଜେନ୍ଦ୍ର ଶ୍ରେଷ୍ଠ, ରାଜା ଭିତରେ ଶ୍ରେଷ୍ଠ ଥିଲେ ଆପଣ, ଲୋକମାନେ କେତେ ହତଭାଗା, ଲୋକମାନେ ଯେଉଁଟା କରିବା କଥା ନୁହଁ ସେଇଟା ହିଁ କରନ୍ତି। ତେଣୁ ବହୁତ କଥା ଶୁଣିବା ପାଇଁ ରହିଛି ବା କହିବା ପାଇଁ ଅଛି ବା ସ୍ମରଣ କରିବା ପାଇଁ ଅଛି, କିନ୍ତୁ ଯେଉଁଟା କରିବା କଥା ନୁହଁ ତା ହିଁ ସେମାନେ କରନ୍ତି। ହଜାର ହଜାର କଥା ରହିଛି କିନ୍ତୁ ଶ୍ରୁତବ୍ୟାଧି ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ର ଅପଶ୍ୟତ ଆତ୍ମତତ୍ତ୍ୱ, ଆତ୍ମତତ୍ତ୍ୱ ଭିତରେ ଖୁବ୍ କ୍ୱଚିତ ଲୋକ ଜାଣନ୍ତି ବା ସେ ବିଷୟରେ ଚେଷ୍ଟା କରନ୍ତି। ଅପଶ୍ୟତ ଆତ୍ମତତ୍ତ୍ୱ
गृहेशु गृह मेदिना गृह जो गोटे आश्रम रही विशेष भाव में गृहस्थ आश्रम बहुत कार्य लिप्त रोचे कि कार्य लिप्त रही यदि भगवान किसी सेवा कले ना से आश्रम जाऊना गृह मेदी होगले से गृहस्थ है पारे ना गृह मेदी होगले तेणु से मैंने साधारण निद्रया नीति नाक्तम रात्रिटा निद्रे कटुची बा स्त्री संगे कटि जाऊत दिवस हो दिवाचार्य है राजन कुटुंब भरणी नवा दिवस जो होती केमी तो कुटुंब पालन करेंगे से व्यस्त रोचा तेणु यही भाव में देहा पत्य पड़द्रादु तर शरीर केमी उन्नति हम शरीर केमी रक्षण हम बातर पा छुआर पत्नी एम के रक्षणाबेक्षण हे यही से मग्न हो रही निधन देखिकी मत से देखिपारती ना देहापत्य कलद्रादु आत्मसैन्य से भावते ये मोर सैन्य एम मत रक्षा करेंगे तेजा प्रमद निधन पश्चन भी न पश्यती एभली प्रमद अवस्था साधारण लोक मैंने रुंती जे तर निधन को देखी मत से देखिपारती ना मृत्यु को देखी से देखिपारती ना ये हूँ श्रेष्ठ आश्चर्य युधिष्ठ महाराज क्या कहते कि आश्चर्य श्रेष्ठ आश्चर्य यहाँ लोक मैंने अन्न मान मृत्यु देखी निजर विषय चिंता करते ना निजे जे मृत्युवरण करेंगे से विषय चिंता करती ना सुखदेव गोस्वामी कहते तेणु लोक मैंने कथा कौन तस्मात् भारत सर्वात्मा भगवान ईश्वर हरि श्रोतव्य कीर्तव्य स्मर्तव्य से चिंता ये भारत ये भरत वंश से तुम आस बहुत महान वंश समस्त कर्तव्य ये सब विशेष भाव में जो मैंने उन्नत स्तर अच्छा से मैंने जो भाव में आचरण करेंगे अन्न मैंने अनुसरण करेंगे यदा आचरण श्रेष्ठ तेणु ये भारत भारत वंशर श्रेष्ठ तुम्हें ये कथा करवा कथा कौन ना तस्मा भारत सर्वा भगवान जे कि समस्त हृदय सर्वात्म रूप रही जे कि नियंत्रणकारी सबकि नियंत्रणकारी से ईश्वर एवं सी हूँ हरि से समस्त मन को आकर्षण करती विषय श्री राधा मदनजू मदन मंजू की विषय श्रवण करवा कथा कीर्तन करवा कथा एवं स्मरण करवा कथा भक्तिर नौटी अंग रही तीनोटी अंग हूँ श्रेष्ठ श्रवण कीर्तन और स्मरण तेणु चारि कुमार से कहते बाचस्त आमर वचन आपण जमी मनटा आपण पाद सब रो था स्मरण कर वचन आपण कथा सब कौता बाणी गुणान कथने श्रवण कथाया हस्तौ च कर्मेशु मन तत्पादयो न स्मृतिया शिर तव निवास जगत् प्रणामे दृष्टि सदा दर्शनेस्तु भवत नूना भागवत दशम स्कंद दशम अध्याय ये श्लोकटी पाई जो अभिशप्त ये कुबेर पुत्र दुईजन जमाद पुत्र मणिग्रीव नल कुबेर ये अभिशापग्रस्त होकर नारदी पाखे अभिशापग्रस्त होते तेणु आज जिते भगवान मंडाड़ से दुईट अर्जुन वृक्ष होकर रही है भगवान खेल खेल उपाड़ी देखते से वृक्ष दुईट को माँ तक बांधि उदूखल से उदूखल केत शक्ति रही से जो दौड़े बांधि हजार दौड़ी बंधा होता दादा हजार घंटी पड़ता तार के शक्ति रही किंतु भगवान अद्भुत कर्मा से दुईटी वृक्ष भितर से उदूखल को रखी जो टाणी से वृक्ष दुईटी उपड़ी जा जो वृक्ष को उपाड़ापे हजार हाथी लगे उपाड़ी पार ना भगवान सामान्य उदूखल मध्यम आ गए जो दौड़ी बंधा होती हजार बंश पड़ी दादे से ही मध्यम भगवान छोट तीन वर्ष दुई तीन वर्ष बाढ़ से ही अवस्था से दुईट वृक्ष को उपाड़ी से उद्धार पाई मणिगिरी बाब नलकुबेर उद्धार पाई नारद कृपा को आज अनुभव कर
नारद मुनि कितनी कृपा कले जदि आम सम्मान प्रदर्शन करना आम अवहेला प्रदर्शन करूँ तक अपराध करूँ से आसाला बेले आम उलम नहीं रही कौन से सम्मान प्रदर्शन करन तथा से कृपा कर जो मैंने आमको आशीर्वाद दे अभिशाप देते आज से अभिशाप फल दर्शन कलु तेणु भगवान को प्रार्थना करसन बहुत स्तुति करसती गोटे स्तुति कहते बाणी गुणान कथने प्रभु एथरिक ये कारण तूर्व से बाणी भगवान गुणगान करुन अप्सरा मान सहित उलग्न जल मध्य मंदाकिन गंगा भाई पवित्र नदी में उलग्न केली करुले जल केली करुले ये सब करते भगवान को गुणगान करुन कि आज तक अनुभव है भगवान दर्शन कर वर्तमान नारद कृपा प्राप्त होती तेणु से कहते भगवान प्रार्थना कर प्रभु आमर बाणी सब गुण कीर्तन करता गुणानु कीर्तने मनुमन कीर्तन न करूँ परंपरा रे गुरु शिष्य परंपरा रे जो कथा सुनते से कथा ही कहवा कीर्तन करवा बाणी गुणानु कथने श्रवण कथाया श्रवण द्वारा अनेक कथा श्रवण करते आम कहु श्रवण के रंध्र रही दुईट कर्णर रही छोटिया छोटिया रंध्र रही आज कत कथा शुणीपर कि ये कर्णरंध्र ये आकाश भाई बना कल आकाश जो पूर्ण हम ना से भाव में ये कर्णरंध्र छोटिया छोटिया कर्णरंध्र हेल्ले कथा जहाँ पकड़े से सुन चल लोक मैंने कर्णरंध्र को बंद कर दौर जो रही जो लगुंत हेडफोन लगे गीत शुणु फिल्म गीत शुणु साधारण लोक मैंने से कर समस्त घरे जुआड़े जब देखा बस रे जातु कारे जातु जुआड़े जातु घरे रुत सब चल फिल्म गीत चलो कर्णरे लगे इयरफोन लगे भगवान कथा न शुणिक फिल्म गीत शुणुए फिल्म गीत के प्राइज पाँच केत प्रशंसित होते सुंदर सुंदर गीत सब रही किंतु से भगवान गुण ना कि जो मैंने भक्त से गुणा को शुणापी चाहिए ना के उन्नत फिल्म रेत के सुंदर सुंदर गीत रही बहुत संगीत मध्यम समस्त आकर्षित हो जाती के प्रशंसा हो गीत सब रही कत प्रकार गीत रही कि जो मैंने भगवान भक्त से सब प्रति आकर्षित हो सब गुड़ा भल लगे ना जो भगवान गुणगान होती से आकर्षित होकर आसवे जो भगवान गुणगान होटिया छोटिया रंध्र हेल्लेद्वारा से बहुत कथा श्रवण करणमाध्यम तेणु ये मण मणिग्रीव मणग्रीवर से भगवान प्रार्थना कर प्रभु बाणी गुणान कथने श्रवण कथाया ये श्रवण द्वारा आम आप कथा श्रवण करमती आमर जे थे राजा पृथ्वी महाराज जी भगवान जन भक्त भगवान जन अवतार सी जो भगवान को दर्शन कर कथा कही प्रभु विधस्व कर्ण आयुत एस मे बर आयुत कर्ण मत प्रदान कर दुईट कर्ण में कौन मुझे शुणी अयुत कर्ण प्रदान कर दस हजार कर्ण से मागि तेणु ये रही कर्ण रही कर्ण मध्यम आम आप कथा श्रवण करूँ श्रवण कथाया हस्तौच कर्मसु हाथ दे प्रभु ये हाथ द्वारा आम आपणकर कर्म करूँ आपणकर सेवा करूँ जो मैंने हस्तप्राप्त हो भगवान सेवा करना से हाथ को शबर हाथ बोली कह शब मृत्यु मृत्यु देहरे जो हाथ रही जिते अलंकार थे तार किसी मूल्य न था शबर हाथ गोटे मृत बड़ी शरीर हाथ कौन किसी काम करते अलंकृत हेले शबर बा मृत्यु शरीर हाथ से जो हाथ भगवान सेवा करूना तेणु ये मणिग्रीव नलग्रीवर से प्रार्थना करुले प्रभु आमर हस्तौचे कर्मसु हस्त द्वारा आपंकर सेवा करू एवं हस्तौचे कर्मसु मन तत्पादय ଆମର ମନ ସବୁବେଳେ ଆପଣଙ୍କ ପାଦପଦ୍ମରେ ରହିଥାଏ। ଏମାନେ ଚାରି କୁମାର ମଧ୍ୟ ସେ କଥା କହୁଛନ୍ତି, ଆମର ଚେତ ଅଳିବ ଆପଣ ପାଦପଦ୍ମରେ ରହିଥାଉ। ତେଣୁ ମନ ଚେତ ବାଣୀ ଗୁଣାନ୍ କଥନେ ଶ୍ରବଣ କଥାୟା ହସ୍ତୌଚ କର୍ମସୁ ମନ ତତ୍ପାଦନ ସ୍ମୃତିଆ ଶିର ତବ ନିଗା ନିବାସ ଜଗତ ପ୍ରଣାମୀ। ଯେଉଁ ସ୍ମୃତି ରହିଛି, ଭଗବାନ ସ୍ମୃତି ଶକ୍ତି ଦେଇଛନ୍ତି, ଆମେ ସ୍ମରଣ କରିପାରୁଛେ, ବହୁତ କଥା ସ୍ମରଣ କରୁଛେ, କିନ୍ତୁ ଭଗବାନଙ୍କ କିଛି ଗୁଣ ଗାଁ ମନେ ରଖିପାରୁନି, ସ୍ମରଣ କରୁନି। ଗଜ ଗଜରାଜ ଥିଲେ, ଅଭିଶପ୍ତ ହୋଇଥିଲେ, ଅଭିଶାପ ତାଙ୍କୁ ଦେଇଥିଲେ ଅଗସ୍ତ ଋଷି, ଅଭିଶାପ ଦେଇଥିଲେ ତାଙ୍କୁ। ତେଣୁ ସେ ପୂର୍ବଜନ୍ମର ସ୍ମୃତି ତାଙ୍କ ମନେ ଥିଲା, ପୂର୍ବଜନ୍ମରେ ସେ ରାଜା ଇନ୍ଦ୍ରଦିନ ଥାଇ ଭଗବାନ ସ୍ତୁତି କରିଥିଲେ, ଭଗବାନ ଏଭଳି ସ୍ମୃତି ଶକ୍ତି ଦେଲେ ତାଙ୍କୁ, ପୂର୍ବଜନ୍ମର ସ୍ମୃତି ମଧ୍ୟ ଆସିଗଲା, ପୂର୍ବଜନ୍ମର ଭଗବାନଙ୍କୁ ସ୍ତୁତି କରିଥିଲେ ସେ ସ୍ମୃତି ଆସିଗଲା। ତେଣୁ ସେ ଗଜ ଜନ୍ମରେ ମଧ୍ୟ, ହାତୀ ଜନ୍ମରେ ମଧ୍ୟ, ଯାହାର ବୁଦ୍ଧି ଏତେ ଉନ୍ନତି ନୁହଁ, ସେଇ ପୂର୍ବଜନ୍ମର ସ୍ମୃତି ଆସିକରି ସେ ସବୁ ସ୍ତୁତି କରିଥିଲେ ଭଗବାନଙ୍କୁ, ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ମଣିଗ୍ରୀବ ନଳକେବର ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ସ୍ମୃତିଆ, ଏଇ ସ୍ମୃତି ଆପଣଙ୍କର ସବୁବେଳେ ଆପଣଙ୍କର ରହୁ, ଆପଣଙ୍କ କଥା ସ୍ମରଣ କରୁ, ଆମେ ସ୍ମରଣ କରିଥାଉ ସବୁବେଳେ। ତେବେ ନିବାସ ଜଗତ ପ୍ରଣାମୀ, ଏବଂ ଆପଣଙ୍କ ପାଦପଦ୍ମରେ ଆମେ ପ୍ରଣାମ କରିଥାଉ ସବୁବେଳେ। ତେବେ ନିବାସ ଜଗତ ପ୍ରଣାମୀ, ସ୍ମୃତିଆ ତତ୍ ନିବାସ ଜଗତ ପ୍ରଣାମୀ, ଏବଂ ଆଉ କ'ଣ ନା, ଦୃଷ୍ଟି ଶତାଂ ଦର୍ଶନେଷ୍ଟୁ ଭବତ୍ କନୁନା। ଆମେ ଚକ୍ଷୁ ଦେଇଛନ୍ତି ଆପଣ, ଭଗବାନ ଚକ୍ଷୁ ଦେଇଛନ୍ତି, ଏ ଚକ୍ଷୁରେ ଭଗବାନଙ୍କୁ ରୂପ ଦର୍ଶନ କରିବା କଥା, କିନ୍ତୁ ଏ ଚକ୍ଷୁରେ ରୂପ ଦର୍ଶନ ନ କରିକି ସାଧାରଣତଃ ଆମେ ଏ ଭୌତିକ ଶୋଭା ପ୍ରତି ଆକୃଷ୍ଟ ହୋଇକି ରହୁଛେ, ଭୌତିକ ରୂପ ସବୁ ରହିଛି ସେଇଟା ପ୍ରତି ଆକର୍ଷିତ ହେଇଛି, ଆମ ଚକ୍ଷୁ ଆକର୍ଷିତ ହେଉଛି, କିନ୍ତୁ ମାନେ ଭଗବାନ ଭକ୍ତ ଯେମିତି ଆମେ ରହିଛନ୍ତି, ଜଣେ ଭକ୍ତ ଥିଲେ ଯିଏକି ବହୁତ ଉନ୍ନତ ଭକ୍ତ ଥିଲେ, କିନ୍ତୁ ନାରୀ ପ୍ରତି ଆକର୍ଷିତ ହୋଇକିରି ତାଙ୍କର ଚକ୍ଷୁ ଆକର୍ଷିତ ହୋଇଯାଇଥିଲା। ତେଣୁ ସେ ନାରୀ ପ୍ରତି କିଏ, ବିଲ୍ୱମଙ୍ଗଳ ବହୁତ ଉନ୍ନତ ଭକ୍ତ ଥିଲେ, କିନ୍ତୁ ନାରୀ ପ୍ରତି ଆସକ୍ତ ହୋଇଯାଇଥିଲେ, ଚକ୍ଷୁରେ ନାରୀର ସେବା ଦର୍ଶନ କରୁଥିଲେ। ଏମିତିକି ପିତୃ ଶ୍ରାଦ୍ଧରେ ମଧ୍ୟ ସେ ଯାଇ ସେଇ ଚିନ୍ତାମଣି ବେଶା ପାଖରେ ଯାଇ ପହଞ୍ଚିଗଲେ, ପିତୃ ଶ୍ରାଦ୍ଧରେ ଏଭଳି ଆସକ୍ତି ଥିଲା, ଚକ୍ଷୁରେ ସେ ନାରୀର ରୂପ ବେଶା ରୂପ ଦେଖି ଏତେ ଆକର୍ଷିତ ହୋଇଯାଇଥିଲେ, ତାପରେ ସେ ଆକର୍ଷିତ ହୋଇକି ରହିଥିଲେ। ଏମିତିକି ପିତୃ ଶ୍ରାଦ୍ଧରେ ମଧ୍ୟ ରାତି ଅଧରେ ବର୍ଷା ରାତି ନଦୀରେ ରହିଛି, ବଢ଼ି ଆସୁଛି, ଜୁଆରିଆ ନଦୀ ବଢ଼ି ଆସୁଛି, ତଥାପି ଗୋଟେ ଶବକୁ ଧରିକିରି ସେ ପାର ହୋଇଗଲେ, ଏଭଳି ଆସକ୍ତି ରହିଛି ନାରୀ ପ୍ରତି। ଏବଂ ତା ଘରେ ପହଞ୍ଚିଲା ବେଳକୁ ରାତି ଅଧ ହୋଇଗଲାଣି, ସେ ଚିନ୍ତାମଣି ବେଶିଆ ଘରଫର ବନ୍ଧବନ୍ଦ କରିକି ରହିଛି, ସବୁ କବାଟ ଭିତରେ ବାଡ଼େଇଲେ ମଧ୍ୟ ସେ କବାଟ ଖୋଲିଲେ ନାହିଁ, ରାତି ବର୍ଷା ରାତି କବାଟ ଶବ୍ଦ ହୋଇନି, ସେ ଶୋଇପଡ଼ିଛନ୍ତି। ତେଣୁ ସେ ଭାବିଲେ, ଦେଖିଲେ ଗୋଟେ ଚାଳରେ ଗୋଟେ ଦୌଡ଼ି ଭଳିଆ ରହିଛି, ସାପକୁ ସେ ଦୌଡ଼ି ଭଳି ଦେଖୁଛନ୍ତି, ସାଧାରଣତଃ ଲୋକମାନେ ଦୌଡ଼ିକୁ ସର୍ପ ଭ୍ରମଣ କରନ୍ତି, କିନ୍ତୁ ଇଏ ଏତେ ଆସକ୍ତ ରହିଛନ୍ତି ସର୍ପକୁ ଦୌଡ଼ି ଭ୍ରମଣ କରି, ରଜ ଭ୍ରମଣ କରିକିରି ସେ ସର୍ପକୁ ଧରି ଯାଇ ପହଞ୍ଚିଗଲେ ତାଙ୍କ ଘର ଭିତରେ। ଏବଂ ଯେତେବେଳେ ଚିନ୍ତାମଣି ବେଶା ଦେଖିଲା ଏଭଳି ଭାବରେ ଏତେ ଅସୁବିଧା ସତ୍ତ୍ୱେ ସେ ଆସିଛନ୍ତି, ସେ ତାଙ୍କର ଆମର ମାତାଜୀମାନେ କହନ୍ତି ତାଙ୍କର ଜୁହାରେ, ପ୍ରକୃତରେ ତାଙ୍କର ପୂର୍ବ ଜନ୍ମର ଗୁରୁଦେବ ତାଙ୍କ ଜୁହାରେ ବସିକିରି ଏ କଥା କହିଦେଇଥିଲେ, ଯେ ସେ କହିଥିଲେ ଏ ଯେଉଁ ଏଇ ଶରୀର ପ୍ରତି ଏତେ ଆସକ୍ତି ରହିଛି, ଏଇ ଆସକ୍ତି ଯଦି ଭଗବାନ ପ୍ରତି ରହିବ ତାହେଲେ ତୁମେ କେତେ ଉନ୍ନତ ସ୍ଥିତି ପ୍ରାପ୍ତ ହୋଇପାରିଥାନ୍ତ। ଏତିକି ଶୁଣି ସାଙ୍ଗେ ସାଙ୍ଗେ ଛାଡ଼ିକି ପଳାଇ ଆସିଲେ, କିନ୍ତୁ ବାଟରେ ଆସିଲା ବେଳେ ଜଣେ ସ୍ତ୍ରୀ ଯଦି ସ୍ନାନ କରୁଥିଲେ ତା'ର ରୂପ ପ୍ରତି ଆକର୍ଷିତ ହୋଇଗଲେ, ତା ପଛକୁ ସେ ଜାଣିଲେ। ତେଣୁ ସେ ସ୍ତ୍ରୀ ଲୋକ ଜଣଙ୍କ ଘରକୁ ଯେତେବେଳେ ଆସିଲେ ସେତେବେଳେ ତାଙ୍କର ସ୍ୱାମୀଙ୍କୁ କହିଲେ ଯେ ଏ ସାଧୁ ଜଣେ ମୋ ପଛପଟେ ଆସୁଛନ୍ତି। ତେଣୁ ତାଙ୍କ ସ୍ୱାମୀ କହିଲେ ଯେ ସାଧୁ ସିଏ ତାଙ୍କର ମନସ୍କାମନା ପୂର୍ଣ୍ଣ କଲେ ଆମର ମଧ୍ୟ ମହାନ ଭାଗ୍ୟ ଉଦୟ ହେବ, ତେଣୁ କ'ଣ ସେ ଚାହୁଁଛନ୍ତି ତାଙ୍କୁ ପୂରଣ କର। ତେଣୁ ସେ ସାଧୁଙ୍କୁ ଡାକିକି ପଚାରିଲେ କ'ଣ ଆପଣ ଚାହୁଁଛନ୍ତି। ତେଣୁ ସେ ସାଧୁଙ୍କର ବିଲମଙ୍ଗଳଙ୍କର ତାଙ୍କର ଆଜି ପ୍ରକୃତ ଜ୍ଞାନ ଆସିଛି। ତେଣୁ ସେ କହୁଛନ୍ତି ମୁଁ ଆପଣଙ୍କର ତୁମର ଯେଉଁ ରହିଛି ବେଣୀ, ବେଣୀରେ ଯେଉଁ କଣ୍ଟା ରହିଛି କଣ୍ଟା ହେଉଛି ସେ କଣ୍ଟା ଚାହୁଁଛି। ତେଣୁ ସେ ସ୍ତ୍ରୀଲୋକ ଜଣେ ଭାବିଲେ ବୋଧେ ତାଙ୍କର ସାଧୁଙ୍କର ପାଦରେ କ'ଣ କଣ୍ଟା କଣ୍ଟା ପଡ଼ୁଛି କ'ଣ, ସେଥିପାଇଁ ସେ ମାଗୁଛନ୍ତି। ତେଣୁ ସେ କଣ୍ଟାକୁ ଦେଇଦେଇଛନ୍ତି ଏବଂ ସେହି କଣ୍ଟାରେ ବିଲମଙ୍ଗଳ ତାଙ୍କର ଚକ୍ଷୁ ଦୁଇଟିକୁ ବିଧ କରିଦେଇଛନ୍ତି, ଫୁଟେଇ ଦେଇଛନ୍ତି, ଅନ୍ଧ ହୋଇଗଲେ। ଏବଂ ଭଗବାନ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ ତାଙ୍କ ପାଖରେ। ଭଗବାନ ତାଙ୍କୁ କହିଲେ ତୁମେ ଯାଉଥିଲ ବୃନ୍ଦାବନ, କେମିତି ଯିବ, ତୁମେ ତ ଅନ୍ଧ ହୋଇଗଲ। ତେଣୁ ନିଜେ ତାଙ୍କୁ ବାଡ଼ି ଧରି ନେଇଯାଉଛନ୍ତି ବୃନ୍ଦାବନରେ। ବୃନ୍ଦାବନରେ ସେ ବଜାୟ 500 ବର୍ଷ ପାଖାପାଖି ରହିଥିଲେ। ଭଗବାନଙ୍କର ବହୁତ ସ୍ତୁତି କରିଛନ୍ତି, ସେ ଭଗବାନଙ୍କର ବହୁତ ସଙ୍ଗୀତ ରଚନା କରିଛନ୍ତି ଏବଂ କୃଷ୍ଣ କର୍ଣ୍ଣାମୃତ ସଙ୍ଗୀତ ରଚନା କରିଛନ୍ତି, ସେଥିରେ ସେ ବର୍ଣ୍ଣନା କରିଛନ୍ତି। ଶ୍ରୀ କୃଷ୍ଣ ଗୋବିନ୍ଦ ରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ଜିନେ ଦିବସ ମୃତ ମେତ ଦେବ ଗୋବିନ୍ଦ ଦାମୋଦର ମାଧବେ। ଏଭଳି ଭାବରେ ଅନେକ ସ୍ତୁତି ଅନେକ ରଚନା କରିଛନ୍ତି ସଙ୍ଗୀତ। ଏଇ ଯେଉଁ ସଙ୍ଗୀତ ଏଥିପ୍ରତି ଯେଉଁମାନେ ଆକର୍ଷିତ ହୁଅନ୍ତି ସେମାନେ ପ୍ରକୃତରେ ତାଙ୍କର ଜୀବନ ଧନ୍ୟ ହୋଇଛି, ତାଙ୍କର କର୍ଣ୍ଣପ୍ରାପ୍ତ କର୍ଣ୍ଣ ପାଇବାଟା ଧନ୍ୟ ହୋଇଛି। କିନ୍ତୁ ଏଇ ଭଗବାନଙ୍କର ଗୁଣ ଭଗବାନଙ୍କର ସଙ୍ଗୀତ ପ୍ରତି ଆକର୍ଷିତ ନ ହୋଇ ଯେଉଁମାନେ ଏଇ ଅନ୍ୟାନ୍ୟ ଫିଲ୍ମ ସଙ୍ଗୀତ ପ୍ରତି ଆକର୍ଷିତ ହୁଅନ୍ତି କ'ଣ ତାଙ୍କର ଫଳ ବର୍ଣ୍ଣନା କରାଯାଇଛି। ସେମାନେ ଏଇ ଯେଉଁ ରହିଛି ଏଇ ଗୋଟିଏ ଏଇ କର୍ଣ୍ଣ ଯେଉଁ କର୍ଣ୍ଣ ଯେଉଁ ରହିଛି ଗୋଟିଏ ଜୀବର ଏଇ କର୍ଣ୍ଣ ଇନ୍ଦ୍ରିୟ ବହୁତ ପ୍ରବଳ, ଯେଭଳି ଭାବରେ ହରିଣର ଏଇ କର୍ଣ୍ଣ ଇନ୍ଦ୍ରିୟ ବହୁତ ପ୍ରବଳ ରହିଛି, ଇନ୍ଦ୍ରିୟମାନ ଭିତରେ କର୍ଣ୍ଣ ଇନ୍ଦ୍ରିୟ ବହୁତ ପ୍ରବଳ ରହିଛି। କିନ୍ତୁ ଯେତେବେଳେ ବ୍ୟାଧର ସଙ୍ଗୀତ ଶୁଣି ସେ ଆସେ ପଳେଇ ଆସେ ତା'ର ଗୋବର ଭିତରୁ ବା ତା'ର ଗୁମ୍ଫା ଭିତରୁ, ସେ ସମୟରେ ବ୍ୟାଧ ତାକୁ ସ୍ୱୀକାର କରେ, ସେ ମୃତ୍ୟୁବରଣ କରେ, ଏଇ ଶ୍ରବଣ ପ୍ରତି ଆକର୍ଷଣ ହେଇ ସେ ମୃତ୍ୟୁବରଣ କରେ, ଏହି ଫଳ ଜଣେ ପ୍ରାପ୍ତ ହେବ। ଏ ଭୌତିକ ସ୍ଥିତି ସେ ହିଁ ରହିବ, ଘୁରି ବୁଲିବ। କିନ୍ତୁ ଭଗବାନ କଥା ପ୍ରତି ଯଦି ଆକର୍ଷିତ ହେଇ ଆସିଲା, ସେ କଥା ସେ କହୁଛନ୍ତି ଯେ ସ୍ମୃତିଆ ତମ ନିବାସ ଜଗତ ପ୍ରଣାମ ଦୃଷ୍ଟି ସତାନ ଦର୍ଶନେଷ୍ଟି ଭଗବତ ତନୁନା, ଦୃଷ୍ଟି ବା ଚକ୍ଷୁ ଆପଣଙ୍କର ରୂପ ବା ଆପଣଙ୍କର ଭକ୍ତଙ୍କ ରୂପରେ ଦେଖିବାରେ ମଗ୍ନ ରହୁ, କର୍ଣ୍ଣ ସେଭଳି ଭାବରେ ଆପଣ କଥା ଶୁଣିବାରେ ମଗ୍ନ ରହୁ। ଏ କଥା ଆଜି ଚାରି କୁମାର ମଧ୍ୟ ସେ କଥା କହୁଛନ୍ତି ଯେ ବାଚସ୍ୟ ନ ତୁଳସୀ ବତ ଯଦି ତେ ଅମୃତ ଶୋଭା, ତୁଳସୀର ବହୁତ ରହିଛି ମୂଲ୍ୟର, ତା'ର ବହୁତ ଗୁଣ ରହିଛି ତୁଳସୀର, ବହୁତ କ'ଣ ତା'ର ମେଡ଼ିସିନାଲ ଭାଲ୍ୟୁ ରହିଛି, ଔଷଧୀୟ ଗୁଣ ସବୁ ରହିଛି ତୁଳସୀ। ବିଭିନ୍ନ ରୋଗର ତୁଳସୀ ଜଣେ ଖାଇଲେ ତା'ର ରୋଗ ଭଲ ହୋଇଯାଏ, ଆମର ଆୟୁର୍ବେଦିକ ଶାସ୍ତ୍ରରେ ତୁଳସୀ ବୋଲି ଗୋଟେ ଟାବଲେଟ୍ ମିଳୁଛି ମଧ୍ୟ। ତେଣୁ ଏଇ ଯେଉଁ ତୁଳସୀର କେତେ ମୂଲ୍ୟ ରହିଛି, କିନ୍ତୁ ଯଦି ସବୁ ତୁଳସୀ ଧନ୍ୟ କେତେବେଳେ ହେଉଛି ନା ଯେତେବେଳେ ଭଗବାନ ପାଦପଦ୍ମରେ ସେ ଲାଗୁଛନ୍ତି। ଆଜି ଚାରି କୁମାର ଭଗବାନ ପାଦପଦ୍ମରେ ଅର୍ପିତ ମକରନ୍ଦ ତୁଳସୀର ମକରନ୍ଦ ବାୟୁର ଆଘ୍ରାଣ କରି ସେ ଭଗବାନ ପ୍ରତି ଆକର୍ଷିତ ହୋଇକି ରହିଛନ୍ତି। ତେଣୁ ଆମେ ତୁଳସୀ ଦେବଙ୍କୁ ପ୍ରାର୍ଥନା କରୁଛେ, ତୁଳସୀ କୃଷ୍ଣ ପ୍ରେୟସୀ ନମୋ ନମଃ, ବ୍ରଜେ ରାଧା କୃଷ୍ଣ ସେବା ଭାବ ଏଇ ଅଭିଳାଷୀ। ତୁଳସୀ ଭଗବାନଙ୍କର ପ୍ରିୟ ଶିଷ୍ୟ, ତାଙ୍କର କୃପାପ୍ରାପ୍ତ ହେଲେ ଆମେ ମଧ୍ୟ ଭଗବାନଙ୍କର କୃପାପ୍ରାପ୍ତ ହୋଇପାରିବା। ତୁଳସୀ ଯେଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ସେହିଭଳି ଭାବରେ ଆମେ ମଧ୍ୟ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା। ବାଚସ୍ତନ ତୁଳସୀ ବତ ଯଦି ତେ ଅମୃତ ଶୋଭା, ଏବଂ ବା ତୁଳସୀର ଶୋଭା କହୁଥିଲେ ନା ଭଗବାନ ପାଦପଦ୍ମରେ ଅର୍ପିତ ହେଲେ ତୁଳସୀର ଶୋଭା ବର୍ଦ୍ଧିତ ହେବ, ସେହିଭଳି ଭାବରେ ଆମର ଶୋଭା କିଭଳି ବର୍ଦ୍ଧିତ ହେବ ନା ଆମେ ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ରହିବା। ଭଗବାନ ସେବା ନ କରି ଅନ୍ୟ ଯେତେ ସେବା କଲେ ମଧ୍ୟ, ଯେତେ ଉନ୍ନତ ସ୍ତରକୁ ଗଲେ ମଧ୍ୟ ଯଦି ଭଗବାନଙ୍କ ସେବା ହେଉନାହିଁ ତାହେଲେ ତା'ର ଜୀବନ ଧନ୍ୟ ହେବ ନାହିଁ, ତା'ର ଜୀବନ ବୃଥା ହୋଇଯିବ।
हरि हरि। विफले जन्म गुआइन मनुष्य जन्म पाया राधा कृष्ण नाम जिया जानिया सुनिया विष खाई तत्कड़ा अनुचित भाव लोक जीवन नष्ट हो जाए भगवान को सेवार से निजुक्त रोना से माने अनेक सेवा कर महात्मा गांधी आमर साधारण एक कथा कहले समस्त बुझीपारे ना महात्मा गांधी बहुत उन्नत स्तर तुम महात्मा आख्या दि जाएगी सरकार तरफ भारत सरकार तरफ महात्मा गांधी भी कहला एत उन्नत स्तर देश सेवा करेस को स्वाधीन कले किंतु भगवान सेवार निजुक्त रही ना जो मैंने प्रकृत महात्मा से मैंने लक्षण हूँ महात्मा नस्तु मांग पार्थ दैवी प्रकृति माश्रिता भजंती अन्न मनसो ज्ञावा भूतादिम व्ययम महात्मा गोटे रबर स्टार नुह महात्मा को करदे से महात्मा ही चिप्ता नुह महात्मा गांधी प्रभुपाद महाराज कहती महात्मा गांधी से प्रकृत मुक्ति हो पार ना से उन्नत स्तर को जाती से मुक्ति प्राप्त हो पारे ना एत सेवा कले देशवासी सेवा कले किंतु तथापि जीवन के प्रकृत उद्देश्य हूँ भगवान का सेवा करवा से बुझीपारे ना से प्रभुपाद महाराज लिखी चिठी लिखी जो हत्या कराला तार मस दुईमास पूर्व प्रभुपाद महाराज चिठी लिखी जे आपण वर्तमान बहुत देशर नेता रही आपण कथा समस्त शुणुंट कि आपण आसी आम मिसिक प्रचार करवा भगवत गीता प्रचार करवा आप कथा समस्त शुणवे महात्मा गांधी रामराज्य स्वप्न देखुले रामराज्य चिंता करुले कि राम को से जान रामराज्य स्वप्न देखुले राम को जान तेणु एत उन्नत स्तर को जाकर जीवन दुखा हो गला भगवान को सेवार निजुक्त रही ना कि साधारण लोक बुझीपारे ना ये भागवतम दशम स्कंद 84 अध्याय भगवान कथा भी कहते जो रही आमर जो कुरुक्षेत्र कुरुक्षेत्र भगवान निजे जाते गोटे समय सूर्यपराग समय दशम स्कंद 84 अध्याय वर्णना कर सेठी से मुनि ऋषि मान से कथा कहते उपदेश भगवान निजे जे जो आम शरीर ये गोटे गुण जस्यात्म बुद्धि गुणपे त्रिधात के शोधी गणत्रादिशु भौम्यदि जत्तीर्थ बुद्धि शरीर न करीचित जनेशु अभिज्ञेशु स्वयं भूकर जदिओ लोक मान भावे से बहुत उन्नत स्तर बोली जनेशु अभिज्ञेशु किंतु से प्रकृत उन्नत स्तर नुह से हूँ गाई बा गध स्तर पशु स्तर से अच्छा कौ मैने जस्यात्म बुद्धि गुणपे त्रिधात के ये शरीर ये गोटे तीनो धातु या कपभात पित्त तीनो धातु किंतु से भावती आम आत्मा हूँ यहाँ शरीर जस्यात्म बुद्धि गुणपे त्रिधात के बुद्धि से भाव बात जो मैंने उन्नत स्तर से मैंने कलद्रादिशु भौम्य स्त्री पिला मानक से भावती ये आम सेवा प्रति रही कथा आम कर्तव्य प्रति रही आउटे जो मैंने उन्नत स्तर से भावती भौम्य इज्जति जो भूमि जन्मग्रहण कलु सी हूँ आम इज्ज सी आम पूज्य जननी जन्मभूमि सरकार गरी कहुए जो जन्मभूमि सी हूँ प्रकृत पूज्य आम कर्तव्य हूँ जन्मभूमि प्रति जन्म देशवासी को सेवा करवा ये हूँ आम कर्तव्य किए ये कही जिते अच्छी से मोर शरीर सब हाड़ मंस पड़ी पूर्ण हो जाऊ देश जिते अच्छी सब व्रत सब रही मोर हाड़ मंस पड़ी सब पूर्ण हो जाऊ ये भाव हाँ से बहुत क्या कहते देशवास मैंने अनेक उत्कलमणि गोपबंधु महात्मा गांधी ये बहुत उन्नत स्तर देशवासी देशवास सेवा कर गोपबंधु को उत्कलमणि कहला उत्कल से होती मणि किंतु उत्कल मणि जी प्रकृत भगवान चैतन्य महाप्रभु ताक मणि उपाधि दिगला ना कहगला से आसी ओडावासी को नष्ट करदे ये भाव कह महाप्रभु जी प्रकृत उत्कल मणि
ତାକୁ ଉତ୍କଳମଣି ଉପାଧି ଦିଆଯାଇ ନାହିଁ, ଗୋପବନ୍ଧୁକୁ ଉତ୍କଳମଣି ଦିଆଯାଇଛି, କାହିଁକି ନା ସେ ଦେଶବାସୀଙ୍କ ସେବା କରିଥିଲେ, ଭଗବାନଙ୍କ ସେବା କରିନଥିଲେ। ଏଇଟାକୁ ଲୋକମାନେ ବୁଝିପାରିବେ ନାହିଁ, ଯେଉଁମାନେ ଅତ୍ୟନ୍ତ ପ୍ରକୃତ ତତ୍ତ୍ୱବି ସେମାନେ ଏଇଟା ବୁଝିବେ। ଭଗବାନ ନିଜେ କଥା କହୁଛନ୍ତି ଯେ ଯଶାତ୍ ମୃଦି ପୁଣବେଦୀ ଧାତକେ ସ୍ୱଧି କଳତ୍ରାଦିଶ ଭୌମ୍ୟ ଇଜ୍ଜତି। ସେମାନେ ଯେଉଁମାନେ ଭୂମିକୁ ଇଜ୍ଜ କରନ୍ତି, ପୂଜା କରନ୍ତି, ଦେଶବାସୀଙ୍କର ସେବା ପାଇଁ କାର୍ଯ୍ୟ କରନ୍ତି, ସେମାନେ ବହୁତ ଉନ୍ନତ ଲୋକେଶୁ ଜନେଶୁ ଅଭିଜ୍ଞେଶୁ ବହୁତ ଉନ୍ନତ ସ୍ତରରେ ଥିଲେ ମଧ୍ୟ, ଅନ୍ୟମାନେ ତାଙ୍କୁ ପୂଜା କଲେ ମଧ୍ୟ, କିନ୍ତୁ ପ୍ରକୃତରେ ସେମାନେ ପଶୁସ୍ତରରେ ଅଛନ୍ତି। ଯଦି ତୀର୍ଥ ବୁଦ୍ଧି ଶରୀରଣ କରିଛି, ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତରର ସେମାନେ ତୀର୍ଥ ଭ୍ରମଣ କରନ୍ତି। ତୀର୍ଥ ଭ୍ରମଣର ଅର୍ଥ ସେମାନେ କ'ଣ କହୁଛନ୍ତି ନା, ଯେଉଁ ଜଳ ରହିଛି ପୁଷ୍କରିଣୀ ବା ନଦୀ ବା ସମୁଦ୍ରର ଜଳରେ ସ୍ନାନ କରିଦେଲେ ତୀର୍ଥ ହୋଇଗଲା, ଏଇଟା ସେମାନେ ଭାବନ୍ତି, କିନ୍ତୁ ପ୍ରକୃତରେ ତୀର୍ଥର ଉଦ୍ଦେଶ୍ୟ ତା ନୁହଁ। ତୀର୍ଥର ଉଦ୍ଦେଶ୍ୟ ହେଉଛି ତୀର୍ଥରେ ଯେଉଁ ତୀର୍ଥୀ ରହିଛନ୍ତି, ଯେଉଁ ସାଧୁ ରହିଛନ୍ତି, ତାଙ୍କ ପାଖକୁ ଯଦି ଯାଇ ଆମେ ଭଗବାନ କଥା ଶ୍ରବଣ କରିବା ତାହେଲେ ଆମର ତୀର୍ଥଯାତ୍ରା ସଫଳ ହେବ, କିନ୍ତୁ ଲୋକମାନେ ସେଇଟା ବୁଝନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଏ ଯେଉଁ କୁହାଯାଉଛି ବାଚସ୍ପତି ତୁଳସୀ ବଦିତେ ଅଙ୍ଗି ଶୋଭା, ଆମର ଯେଉଁ ଶରୀର ରହିଛି ଏ ଶରୀରରେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ରହିଛି, ବିଭିନ୍ନ ଇନ୍ଦ୍ରିୟମାନ ରହିଛନ୍ତି, ପାଞ୍ଚଟି କର୍ମେନ୍ଦ୍ର ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ର ରହିଛି, ଏବଂ ମନ ଗୋଟେ ଏକାଦଶ ଇନ୍ଦ୍ରିୟ ବୋଲି କୁହାଯାଉଛି। ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟା ଋଷିକାଣି ଋଷିକେଶ ସେବନ ଭକ୍ତି ଉଚ୍ଚତେ, ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ତାହେଲେ ସେ ହିଁ ପ୍ରକୃତରେ ଆମ ମାନବ ଜନ୍ମର ସଫଳତା ହେବ। ତେଣୁ ଚାରି କୁମାର ସେଇଟା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଗୁର୍ଜିତ ଗୁର୍ଜିତ ତେ ଗୁଣ ଗଣେଇ ଯଦି କର୍ଣ୍ଣରନ୍ଧ୍ର, କର୍ଣ୍ଣରନ୍ଧ୍ର ଯେଉଁ ରହିଛି ଦୁଇଟି କର୍ଣ୍ଣ ରହିଛି, ଏହି କର୍ଣ୍ଣରନ୍ଧ୍ରରେ ଆପଣଙ୍କର କଥା ହିଁ ଆମେ ଶ୍ରବଣ କରିବୁ, ଆପଣ କଥା ହିଁ ସବୁବେଳେ ଶ୍ରବଣ କରିବୁ। ଚାରି କୁମାର ସବୁବେଳେ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ହରି ଶରଣମ୍ ଏ ତାଙ୍କ ପ୍ରସିଦ୍ଧ ମନ୍ତ୍ର ପ୍ରସିଦ୍ଧ ପ୍ରାର୍ଥନା, ହରି ଶରଣମ୍ ହରି ଶରଣମ୍ ହରି ଶରଣମ୍ ଶ୍ରୀ ହରି ଶରଣମ୍, ସବୁବେଳେ ଏହିଭଳି ଭାବରେ ଭଗବାନଙ୍କୁ ଗୁଣଗାନ କରୁଥିବେ, ଭଗବାନ କଥା ଶ୍ରବଣ କରୁଥିବେ। ଏହିଭଳି ଭାବରେ ଭଗବାନ କୃପା ସେ ପ୍ରାପ୍ତ ହୋଇଛନ୍ତି ଚାରି କୁମାର, ଏ ଭଗବାନଙ୍କର ଜଣେ ଅବତାର ଏବଂ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, କିନ୍ତୁ ଜ୍ଞାନ ଶକ୍ତିର ଅବତାର ହୋଇକରି ସେ ବ୍ରହ୍ମଚିନ୍ତନ କରୁଥିଲେ, ଆଜି ଭଗବାନଙ୍କ ରୂପ ଦର୍ଶନ କରି ଭଗବାନଙ୍କ ସାନ୍ନିଧ୍ୟ ଲାଭ କରି ଭଗବାନ କୃପା ପ୍ରାପ୍ତ ହୋଇ ଆଜି ସେ ଭଗବାନଙ୍କର ଭକ୍ତରେ ପରିଣତ ହୋଇଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଏହିଭଳି ଅନେକ ଉଦାହରଣ ରହିଛି, ଜ୍ଞାନୀମାନେ ଭକ୍ତରେ ପରିଣତ ହୋଇଛନ୍ତି, କିନ୍ତୁ ଆମେ ଏଭଳି କୌଣସି ଉଦାହରଣ ପାଇବା ନାହିଁ ବୈଦିକ ଗ୍ରନ୍ଥରୁ ଯେଉଁଥିରେ ଜଣେ ଭକ୍ତ ଜ୍ଞାନୀରେ ପରିଣତ ହୋଇଛି, ଏଭଳି ଉଦାହରଣ ପାଇବା ନାହିଁ। କାରଣ ଜ୍ଞାନୀମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ତାଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହୁଅନ୍ତି ଭକ୍ତ, କୈବଲ୍ୟ ନରକାଳ କୈବଲ୍ୟକୁ ବା ମୃତ୍ୟୁକୁ ସେମାନେ ତୁଚ୍ଛ କରିଦିଅନ୍ତି, ନରକ ଭଳି ତାଙ୍କୁ ଲାଗେ, ଭକ୍ତଙ୍କ ପାଇଁ କୈବଲ୍ୟ ନରକାଳ ହୋଇଯାଏ, କୈବଲ୍ୟ ନରକ ହୋଇଯାଏ, ମୁକ୍ତି ମଧ୍ୟ ତାଙ୍କ ପାଇଁ ନରକ ହୋଇଯାଏ। ସର୍ବମ ଭଟ୍ଟାଚାର୍ଯ୍ୟ ଯିଏକି ଜଣେ ଥିଲେ ଜ୍ଞାନୀ ଥିଲେ, ଆମର ଯେଉଁ ରହିଛନ୍ତି ଶଙ୍କରାଚାର୍ଯ୍ୟଙ୍କର ଧାରାରେ ସେ ଆସିଥିଲେ, ଜ୍ଞାନୀ ଥିଲେ, ଜ୍ଞାନ ମୁକ୍ତି ହେଉଛି ଶ୍ରେଷ୍ଠ ବୋଲି ଚିନ୍ତା କରୁଥିଲେ ବା ସେଇଟାକୁ ସେ ଯୁକ୍ତି ମାଧ୍ୟମରେ ସ୍ଥାପନ କରୁଥିଲେ। ଏମିତିକି ମହାପ୍ରଭୁଙ୍କୁ ସାତ ଦିନ ଧରି ଶିକ୍ଷା ଦେଲେ, ବେଦାନ୍ତ ସୂତ୍ର ଶିକ୍ଷା ଦେଲେ, କିନ୍ତୁ ଯେତେବେଳେ ମହାପ୍ରଭୁଙ୍କୁ କୃପାପ୍ରାପ୍ତ ହେଲେ ସେତେବେଳେ ସେ ମୁକ୍ତି ମଧ୍ୟ ପଦକୁ ଉଚ୍ଚାରଣ କଲେ ନାହିଁ। ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି, ଯେଉଁ ଶ୍ଳୋକରେ ମୁକ୍ତି ବୋଲି କୁହାଯାଇଛି ତାକୁ ସେ ବଦଳେଇକି କହିଦେଲେ, ତତେ ଅନୁଗମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ କୃତମ ବିପାକମ ହୃଦ୍ଭାଗ ପୂର୍ବେ ବିଧ ନମସ୍ତେ ଜୀବେତ ଯେଉଁ ମୁକ୍ତି ପଦେ ସଦାୟ ଭାଗ। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏହି ବ୍ରହ୍ମାଙ୍କର ସ୍ତୁତି, ଏହି ଶ୍ଳୋକଟି ଯେତେ ପାଠ କରୁଥିଲେ ସର୍ବମ ଭଟ୍ଟାଚାର୍ଯ୍ୟ ମୁକ୍ତିକୁ ବଦଳେଇକିରି ଭକ୍ତି ବୋଲି କହିଦେଲେ। କାରଣ ଏତେ ସେ ଯିଏ ମୁକ୍ତି ପାଇଁ ସବୁବେଳେ କାମନା କରୁଥିଲେ, ଯେତେବେଳେ ଭଗବାନ ଭକ୍ତ ହୋଇଗଲେ ସେତେବେଳେ ସେ ମୁକ୍ତି ଶବ୍ଦକୁ ଉଚ୍ଚାରଣ କରୁନଥିଲେ, କିନ୍ତୁ ମହାପ୍ରଭୁ କହିଲେ ନା ନା, ଭାଗବତମରେ ଏ ଯେଉଁ ମୁକ୍ତି ଶବ୍ଦ ବର୍ଣ୍ଣନା କରାଯାଇଛି ଏହାର ଅର୍ଥ ମଧ୍ୟ ସେ ଭକ୍ତି। ଭାଗବତ ଶ୍ଳୋକକୁ ପରିବର୍ତ୍ତନ କରିବା କଥା ନୁହଁ, ଶ୍ଳୋକକୁ ଯଦି ପରିବର୍ତ୍ତନ କରାଯିବ ତାହେଲେ ସେ ନଷ୍ଟ ହୋଇଯିବ, ତା'ର ଅର୍ଥ ନଷ୍ଟ ହୋଇଯିବ।
ଭାଗବତ ଭଗବତ ଗୀତାରେ ଭଗବାନ କହିଛନ୍ତି ସକାଳ ନିୟମ ଅତା ଯୋଗ ନଷ୍ଟ କରନ୍ତବ, ଆମର ଯେଉଁ ଶାସ୍ତ୍ର ରହିଛନ୍ତି ତାକୁ ଆମେ ବଦଳିବାନି, ବଦଳିକି ଯଦି କହିବା ତାହେଲେ ସେଟା ନଷ୍ଟ ହୋଇଯିବ, ତା'ର ଶକ୍ତି ନଷ୍ଟ ହୋଇଯିବ। ତେଣୁ ଏହିଭଳି ଭାବରେ ଚାରିକୁମାର ଭଗବାନ ପ୍ରାର୍ଥନା କରୁଛନ୍ତି, ଯଦିଓ ସେ ଭାବୁଛନ୍ତି ନର୍କକୁ ଯିବେ କିନ୍ତୁ ପ୍ରକୃତରେ ସେ ନର୍କକୁ ଯିବେ ନାହିଁ, ଭଗବାନ କହିବେ ଆ ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଭଗବାନଙ୍କର ଇଚ୍ଛା ଅନୁସାରେ ସବୁ ହୋଇଛି। ନହେଲେ ଚାରିକୁମାରଙ୍କର କାହିଁ କ୍ରୋଧ ଆସିଲା? ଚାରିକୁମାର ସେମାନେ ସେଠି ଶୁଦ୍ଧ ସତ୍ୟ ସ୍ତରରେ ଅଛନ୍ତି, ଏମିତି ତ ସେ ଭଗବାନଙ୍କର ଅବତାର, ତାଙ୍କର କାହିଁ କ୍ରୋଧ ଆସିବ? ତେଣୁ ଭଗବାନଙ୍କ ଇଚ୍ଛା ଅନୁସାରେ ଏସବୁ ଘଟଣା ହେଉଛି। ତେଣୁ ଆ ପର ଶ୍ଳୋକରେ ମଧ୍ୟ ସେ ଭଗବାନ ପ୍ରାର୍ଥନା କରିବେ ଯେ କିଭଳି ଆମେ ଆପଣଙ୍କୁ ଯେମିତି ନ ହେବୁ, ଏଇଭଳି ଭାବରେ ଏହି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଦେବି ତାଇ ଗୋ ପ୍ରମାନନ୍ଦେ। ଜୟ ଶ୍ରୀ ଗୋପାଳ।